ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ଅତ୍ୟନ୍ତ ସଫଳତାର ସହ ଶେଷ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ରଗୁଡ଼ିକୁ ବାସ୍ତବ ରୂପ ଦେବା ପାଇଁ ସରକାର ଏକ ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରଣୟନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଦ୍ଯାପନୀ ସମାରୋହରେ ଶ୍ରୀ ମାଝି କହିଛନ୍ତି, ଏହି ସମ୍ମିଳନୀ ଅବସରରେ ବିଭିନ୍ନ କ୍ଷେତ୍ର ପାଇଁ ମୋଟ 145 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟରେ ପ୍ରାୟ 12,99,000 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିବାବେଳେ ଏହାଦ୍ୱାରା ପ୍ରାୟ 8,94,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମ୍ମିଳନୀର ପ୍ରଦର୍ଶନୀ ସାଧାରଣ ଜନତାଙ୍କ ପାଇଁ ଆଜି ଏବଂ ଆସନ୍ତାକାଲି ଖୋଲା ରହିବ। ସୁଭଦ୍ରା ଯୋଜନା ମାଧ୍ୟମରେ ହିତାଧିକାରୀଙ୍କୁ ଋଣ ସୁବିଧା ପ୍ରଦାନର ବ୍ୟବସ୍ଥା କରାଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ମହିଳା ସଶକ୍ତିକରଣକୁ ଏହା ଅଧିକ ତ୍ୱରାନ୍ୱିତ କରିବ। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନାରେ 1,07,00,000 ଯୋଗ୍ୟ ହିତାଧିକାରୀ ପଞ୍ଜିକୃତ ହୋଇଛନ୍ତି। ସେଥିମଧ୍ୟରୁ 80,00,000 ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟ କିସ୍ତି ଅର୍ଥ ପ୍ରଦାନ କରାଯାଇଥିବା ନେଇ ଶ୍ରୀମତୀ ପରିଡ଼ା ସୂଚନା ଦେଇଛନ୍ତି।
ସୁଭଦ୍ରାରେ ଆପଣମାନେ ପଇସା ପାଇବେ, ଯୋଉ ପଇସା ଆପଣଙ୍କୁ ଫେରେଇବାର ନାହିଁ, ଯୋଉ ପଇସାର ସୁଧ ଦେବାର ନାହିଁ, ସେ ପଇସା ନିଜସ୍ୱ ଆପଣଙ୍କର ଏବଂ ଆପଣମାନେ ସେଥିରୁ ଆରମ୍ଭ କରିବେ। ସୁଭଦ୍ରା ପ୍ଲସ ମାନେ କିଛି ବି ମହିଳାଙ୍କର ଲସ୍ ନାହିଁ, ସୁଭଦ୍ରା ଯୋଜନା ମାନେ ପ୍ଲସ ହିଁ ପ୍ଲସ। ସୁଭଦ୍ରା ଯୋଜନାରେ ଆପଣମାନେ ପଇସା ପାଇଲେ ଆପଣମାନେ ଟେକ୍ନିକ ପାଇବେ, ଆପଣମାନେ ମାର୍କେଟ ପାଇବେ।
ସଂସଦର ବଜେଟ୍ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଏହା ପୂର୍ବରୁ ଆଜି ନୂଆଦିଲ୍ଲୀରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକସଭା ଏବଂ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ। ଆସନ୍ତା ଶନିବାର 1 ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିବେ। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମଶା ପ୍ରାଦୁର୍ଭାବକୁ ପ୍ରତିହତ କରିବା ଲକ୍ଷ୍ୟରେ ଆଉ 4 ବଡ଼ ମଶାଧୂଆ ମେସିନ୍ ବ୍ୟବହାର କରାଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ମଶା ସଂଖ୍ୟା ବୃଦ୍ଧି ପାଇଛି ଏବଂ ଅଧିକ ମଶା ପ୍ରାଦୁର୍ଭାବ ଥିବା ଅଞ୍ଚଳକୁ ଚିହ୍ନଟ କରି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଗଞ୍ଜାମ ଜିଲ୍ଲାରେ ଧାନ କିଣା ପ୍ରକ୍ରିୟାର ସ୍ଥିତି ନେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସମୀକ୍ଷା କରିଛନ୍ତି। ପଞ୍ଜିକୃତ ଚାଷୀଙ୍କଠାରୁ ଏପର୍ଯ୍ୟନ୍ତ ଧାର୍ଯ୍ୟ ଲକ୍ଷ୍ୟର 50% ଧାନ କ୍ରୟ ହୋଇସାରିଥିବାବେଳେ ଆଗାମୀ 15 ମଧ୍ୟରେ ଧାନ କିଣା ପ୍ରକ୍ରିୟା ଶେଷ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଧାନ କିଣା ଟୋକନର ସମୟସୀମାକୁ ଆଉ 15 ବୃଦ୍ଧି କରାଯାଇଥିବା ବୈଠକରୁ ଜଣାପଡ଼ିଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଦୁଇଦିନିଆ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ସମୀକ୍ଷା ବୈଠକ ଗତକାଲି ଉଦ୍ଯାପିତ ହୋଇଛି। ଭୁବନେଶ୍ୱର ଲୋକସେବା ଭବନଠାରେ ଅନୁଷ୍ଠିତ ଉଦ୍ଯାପନୀ ସମାରୋହରେ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସ୍ଥିତି ନେଇ ମତ ବିନିମୟ ହୋଇଛି। ଚଳିତ ବର୍ଷ 8 ବନଖଣ୍ଡକୁ 80 ପ୍ରଜାତିର ବିଦେଶାଗତ ପକ୍ଷୀଙ୍କର ଆଗମନ ହୋଇଥିଲା। ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 8 ବନଖଣ୍ଡକୁ 5 ବନାଞ୍ଚଳରେ ବିଭକ୍ତ କରାଯାଇ ପକ୍ଷୀ ଗଣନା କାର୍ଯ୍ୟ କରାଯାଇଛି। ଉତ୍ତରାଖଣ୍ଡରେ ଚାଲିଥିବା 38 ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ସନ୍ତରଣ ବର୍ଗରେ ଓଡ଼ିଶା ପ୍ରଥମ ପଦକ ହାସଲ କରିଛି। 100 ବଟରଫ୍ଲାଏ ପ୍ରତିଯୋଗିତାରେ ସୃଷ୍ଟି ଉପାଧ୍ୟାୟ ବ୍ରୋଞ୍ଜ ପଦକ ଜିତିଛନ୍ତି। ଓଡ଼ିଶା ମହିଳା ଏବଂ ପୁରୁଷ ରଗ୍ବି ଦଳ ସେମାନଙ୍କର ପ୍ରାରମ୍ଭିକ ମ୍ୟାଚ୍ରେ ଦିଲ୍ଲୀ ବିପକ୍ଷରେ ବିଜୟୀ ହୋଇଛନ୍ତି। ମହିଳା ଫୁଟବଲ ପ୍ରତିଯୋଗିତାରେ ଓଡ଼ିଶା ହରିୟାଣାକୁ 2-1 ଗୋଲ୍ରେ ପରାସ୍ତ କରିଛି। ଖୋକର ମହିଳା ବର୍ଗରେ ଓଡ଼ିଶା ଦିଲ୍ଲୀକୁ ପରାସ୍ତ କରିଛି। ହକି ଇଣ୍ଡିଆ ଲିଗ୍ ପୁରୁଷ ବର୍ଗ ପ୍ରତିଯୋଗିତାର ସେମିଫାଇନାଲ୍ ପର୍ଯ୍ୟାୟ ତାଲିକା ଚୂଡ଼ାନ୍ତ ହୋଇଛି। ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ, ହାଇଦ୍ରାବାଦ ତୁଫାନ୍ସ, ସୁରମା ହକି କ୍ଲବ ଏବଂ ତାମିଲନାଡୁ ଡ୍ରାଗନ୍ସ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେମିଫାଇନାଲ୍ରେ ଆସନ୍ତାକାଲି ତାମିଲନାଡୁ ଡ୍ରାଗନ୍ସ ଏବଂ ବେଙ୍ଗଲ ଟାଇଗର୍ସ ଓ ସୁରମା ହକି କ୍ଲବ ଏବଂ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଗତକାଲିର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ଇପି ରୁଦ୍ରାସ ତାମିଲନାଡୁ ଡ୍ରାଗନ୍ସକୁ 3-2 ଗୋଲ୍ରେ ହରାଇ ଦେଇଛି। ତେବେ ପଏଣ୍ଟ ଆଧାରରେ ତାମିଲନାଡୁ ସେମିଫାଇନାଲ୍ରେ ପହଞ୍ଚିଛି। ଅନ୍ୟ ଏକ ମ୍ୟାଚ୍ରେ ସୁରମା ହକି କ୍ଲବ ବେଙ୍ଗଲ ଟାଇଗର୍ସକୁ ସୁଟ୍ଆଉଟ୍ ଜରିଆରେ 3-0 ଗୋଲ୍ରେ ପରାସ୍ତ କରି ସେମିଫାଇନାଲ୍ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛି। ରାଜ୍ୟର ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଥିବାର ଆଜିଠାରୁ ତାପମାତ୍ରା ବୃଦ୍ଧି ପାଇବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ରାତିରେ ଥଣ୍ଡାର ପ୍ରଭାବ ହ୍ରାସ ପାଇବ। ବିଭିନ୍ନ ସ୍ଥାନରେ ତାପମାତ୍ରା 4 ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।